ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2030 ସୁଦ୍ଧା ଭାରତରେ ମୁଣ୍ଡ ପିଛା ଆୟ $4,000 ହେବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। ବିପର୍ଯ୍ୟୟ ସମୟରେ ଏନ୍ଡିଆର୍ଏଫ୍ର କର୍ତ୍ତବ୍ୟବୋଧ ଓ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ପ୍ରତିଷ୍ଠା ଦିବସ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ଅର୍ଥନୈତିକ ଫୋରମ୍ର ବାର୍ଷିକ ବୈଠକ। ଯୋଗଦେବେ 3,000 ଅଧିକ ବିଶ୍ୱସ୍ତରୀୟ ନେତା ଏବଂ ସ୍ପେନ୍ରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ 39 ଜଣଙ୍କର ମୃତ୍ୟୁ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଗବେଷଣାମୂଳକ ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଭାରତ ମୁଣ୍ଡ ପିଛା ଆୟ $4,000 ହାସଲ କରିବାକୁ ଯାଉଛି। ଆଜି ପ୍ରକାଶିତ ଏ ସମ୍ପର୍କିତ ରିପୋର୍ଟରେ ବିଶ୍ୱବ୍ୟାଙ୍କ ବର୍ଗୀକରଣ ଅନୁଯାୟୀ ଚୀନ୍ ଏବଂ ଇଣ୍ଡୋନେସିଆ ସହ ଭାରତ ରହିବା ଆକଳନ କରାଯାଇଛି। ସ୍ୱାଧୀନତାର 60 ବର୍ଷ ପରେ ଭାରତ $1 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିଥିବା ବେଳେ ମାତ୍ର 7 ବର୍ଷରେ 2014 ସୁଦ୍ଧା $2 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିଥିଲା। 2021 ଅର୍ଥାତ୍ 7 ବର୍ଷ ଭିତରେ ଭାରତ $3 ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ ହୋଇଥିଲା। ରିପୋର୍ଟ ଅନୁଯାୟୀ $4 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିବା ଲାଗି ଭାରତକୁ ମାତ୍ର 4 ବର୍ଷ ସମୟ ଲାଗିଛି। ଆସନ୍ତା 2 ବର୍ଷ ମଧ୍ୟରେ ଦେଶ $5 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ସୂଚନା ଅନୁଯାୟୀ 2009 ଭାରତରେ ମୁଣ୍ଡ ପିଛା ଆୟ $1,000 ଥିବାବେଳେ 2019 $2,000 ରହିଥିଲା। 2026 ସୁଦ୍ଧା ଏହା $3,000 ପହଞ୍ଚିବ ବୋଲି ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶ ସେହି ପୁରୁଷ ଏବଂ ମହିଳାଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନଙ୍କ ବୃତ୍ତିଗତ ଏବଂ କାର୍ଯ୍ୟ ପ୍ରତି ନିଷ୍ଠା ସଙ୍କଟ ସମୟରେ ଦୃଢ଼ ରହିଥାଏ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ, ଏନ୍ଡିଆର୍ଏଫ୍ କର୍ମଚାରୀମାନେ ଜୀବନ ସୁରକ୍ଷା, ରିଲିଫ୍ ପ୍ରଦାନ ଏବଂ ସବୁଠାରୁ ଆହ୍ୱାନମୂଳକ ପରିସ୍ଥିତିରେ କାର୍ଯ୍ୟ କରିଥାନ୍ତି। ସେ କହିଛନ୍ତି, ଏନ୍ଡିଆର୍ଏଫ୍ କର୍ମଚାରୀଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟବୋଧ ସେବାର ସର୍ବୋଚ୍ଚ ମାନଦଣ୍ଡର ଉଦାହରଣ। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ଷ ବର୍ଷ ଧରି ଏନ୍ଡିଆର୍ଏଫ୍ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଯେଉଁ ମାନଦଣ୍ଡ ସ୍ଥାପନ କରିଛି, ତାହା ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ବିପର୍ଯ୍ୟୟ ସମୟରେ ଦେଶର ବିଶ୍ୱାସର ସ୍ତମ୍ଭ ପାଲଟିଛି। ସେ କହିଛନ୍ତି, ବିପର୍ଯ୍ୟୟ ପ୍ରତିରୋଧୀ ଦେଶ ଗଠନ ଲାଗି ସରକାରଙ୍କ ସଂକଳ୍ପକୁ ସଫଳ କରିବାରେ ଏନ୍ଡିଆର୍ଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଶ୍ରୀ ଶାହା ଏନ୍ଡିଆର୍ଏଫ୍ର ଅମର ଯବାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ ଭାରତ ଜି ରାମଜୀ ଆଇନ ଉପରେ ଦେଶବାସୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି, ମନରେଗା ଅଧୀନରେ କଂଗ୍ରେସ ଦ୍ୱାରା ପ୍ରଦତ୍ତ ଅଧିକାର କେବଳ କାଗଜପତ୍ରରେ ରହିଛି। ସେ କହିଛନ୍ତି ଯେ କଂଗ୍ରେସ ଏହାର ଚିନ୍ତାଧାରା, ବିଚାରଧାରା ଏବଂ ଆଦର୍ଶକୁ ପରିତ୍ୟାଗ କରିଛି ଓ ଦେଶର ବିକାଶ କିମ୍ବା ଗରିବ ଲୋକଙ୍କ କଲ୍ୟାଣ ସହିତ ଏହାର କୌଣସି ସମ୍ପର୍କ ନାହିଁ।
1,11,000 କରୋଡ ରୁପେ ସେ ଜ୍ୟାଦା କି ରାଶି ଖର୍ଚ୍ଚ କି ଗଈ। ମନରେଗା କୁ ବେହତର ଉପଯୋଗ କରନେ କେ ପ୍ରୟାସ ହୁଏ, ଲେକିନ ଇସମେଁ ଯୋ କମିଆ ଥି ଅର ବେହତର ଉପଯୋଗ କରନେ କା ପ୍ରୟାସ ହୁଏ, ଇସକେ ପ୍ରମାଣ ହି ହୈ କି ହମନେ ଲଗଭଗ 9,00,000 କରୋଡ ରୁପେ ଖର୍ଚ୍ଚ କିଏ। କଂଗ୍ରେସ ଓ ୟୁପିଏ କି ସରକାର ନେ 2,00,000 କରୋଡ କେ ଆସପାସ ଖର୍ଚ୍ଚ କିଏ, ଲେକିନ ବାବଜୁଦ ଇସକେ ଜବ ଲଗା କି ଅପନେ ଉଦ୍ଦେଶ୍ୟ କୁ ପୁରା ନହିଁ କର ପା ରହି, ତବ ବିକଶିତ ଭାରତ କେ ଲିଏ ବିକଶିତ ଗାଁ ବନେ, ଇସଲିଏ ୟେ ଜି ରାମଜୀ ବିକଶିତ ଭାରତ ଜି ରାମଜୀ ଯୋଜନା ଆଇ।
ଶ୍ରୀ ଚୌହାନ କହିଛନ୍ତି, ଏହି ଆଇନ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପୂର୍ବର 100 ଦିନର ନିଯୁକ୍ତି ବଦଳରେ ଅତିକମ୍ରେ 125 ଦିନର ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଛି। ମନ୍ତ୍ରୀ କହିଛନ୍ତି ଯେ ମନରେଗା ଅଧୀନରେ 10 କୋଟି ସମ୍ପତ୍ତି ସୃଷ୍ଟି କରାଯାଇଥିଲା, ଯେଉଁଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 8.5 କୋଟି ସମ୍ପତ୍ତି ସୃଷ୍ଟି କରାଯାଇଛି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଅଧୀନରେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି।
100 ଦିନ କେ ବଜାୟ 125 ଦିନ କେ କାମ କି ଗ୍ୟାରେଣ୍ଟି ଅଗର ଦି ହେ ତୋ ବିକଶିତ ଭାରତ ଜି ରାମଜୀ ଯୋଜନା କେ ଅନ୍ତର୍ଗତ ଦି ଗଈ ହେ ଅର କେବଲ କାମ କା ଅଧିକାର ନି ଦିଆ ହେ 15 ଦିନ କେ ଅନ୍ତର ବେରୋଜଗାରୀ ଭତ୍ତା ଦେନା ପଡେଗା। ଆପନେ କାଗଜ ପର ଅଧିକାର ଦିଆ ଥା, हमने जमीन पर उसको मजबूत करने का काम किया है। ये कानून पूरे देश में एक साथ लागू होगा, कोई भी ग्राम पंचायत इसके दायरे के बाहर नहीं रहेगी।
से कहिछन्ति विकसित भारत जी रामजी आईनने अनुसूचित जाति और जनजाति महिला दिव्यांग एवं गरीबों को प्राथमिकता दिया जाइछि। श्री चौहान एहा मध्य कहिछन्ति जे निर्धारित समय मध्यरे काम जोगाइ दिया न गले नूतन आईनने बेकारी भत्ता प्रदानर व्यवस्था रहिछि। आपण माने संवाद सुनुछन्ति आकाशवाणीरु। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ର 56ତମ ବାର୍ଷିକ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ 3000ରୁ ଅଧିକ ବିଶ୍ୱସ୍ତରୀୟ ନେତା ଅଂଶଗ୍ରହଣ କରିବେ। ପାଞ୍ଚଦିନିଆ ଏହି ବୈଠକରେ ଭାରତ ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହିତ 100ରୁ ଅଧିକ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେବେ। କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ଯୋଶୀ, କେ ରାମମୋହନ ନାଇଡୁ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିବେ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବୈଠକରେ ଯୋଗଦେବେ। ଏହି ସମ୍ମିଳନୀରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଏବଂ ତେଲଙ୍ଗାନା ଆଦି ରାଜ୍ୟର ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପାର୍ବତୀ ଗିରି ଉପନିବେଶବାଦୀ ଶାସନ ସମାପ୍ତି ଆନ୍ଦୋଳନରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି, ପାର୍ବତୀ ଗିରିଙ୍କ ସମାଜସେବା ଏବଂ ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଓ ସଂସ୍କୃତି ଭଳି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଗତମାସରେ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ପାର୍ବତୀ ଗିରି 16 ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କର ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢ଼ିକୁ ମାର୍ଗଦର୍ଶନ କରି ଚାଲିବ।
ଆଜାଦୀ କେ ଅନେକୋଁ ନାୟକ ନାୟିକାଓଁକୁ ବୋ ସମ୍ମାନ ନହିଁ ମିଲା ଜୋ ଉନ୍ହେଁ ମିଲନା ଚାହିଏ ଥା। ଐସୀ ହି ଏକ ସ୍ୱତନ୍ତ୍ରତା ସେନାନୀ ହେ ଓଡ଼ିଶା କି ପାର୍ବତୀ ଗିରି ଜୀ। ଜନୁରୀ 2026 ମେଁ ଉନକୀ ଜନ୍ମ ଶତାବ୍ଦୀ ମନାଇ ଯାଏଗି। ଉନ୍ହୋନେ 16 ବର୍ଷ କି ଆୟୁ ମେଁ ଭାରତ ଛୋଡ଼ୋ ଆନ୍ଦୋଳନ ମେଁ ହିସ୍ସା ଲିଆ ଥା।
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆସନ୍ତା ବୁଧବାରଠାରୁ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ପର୍କିତ ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତାବିତ ଏହି ସମ୍ମିଳନୀ ଭାରତ ଦ୍ୱାରା ଆୟୋଜିତ ସବୁଠାରୁ ବୃହତ୍ ସମ୍ମିଳନୀ ହେବ। ବିଶ୍ୱର 70ଟି ଦେଶର 100 ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଆନ୍ତର୍ଜାତିକ ସଂଗଠନ, ଭାରତର ବୈଦେଶିକ ସଂସ୍ଥା ଏବଂ ନିର୍ବାଚନ ସମ୍ପର୍କିତ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଏଥିରେ ଯୋଗଦେବେ। ଗାଜାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଠନ କରିଥିବା କମିଟିର ସଦସ୍ୟ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଲିଖିତ ଏ ସମ୍ପର୍କିତ ଚିଠିକୁ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବୋର୍ଡ ଅଫ୍ ପିସ୍ରେ ସାମିଲ ହେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଚୀନ୍ର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳର କୟକ ଇସ୍କାତ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 2 ଜଣଙ୍କ ମୃତ୍ୟୁ ହେବା ସହ 5 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ବାଉଟୌ ସହରର ଏକ ଇସ୍କାତ କାରଖାନାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ଘଟିଥିଲା। ସ୍ପେନ୍ର ଦକ୍ଷିଣାଞ୍ଚଳରେ ଗତ ସନ୍ଧ୍ୟାରେ 2ଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ 39 ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗୋଟିଏ ଦ୍ରୁତଗାମୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇ ଅନ୍ୟ ଏକ ଲାଇନ୍ ଉପରେ ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ପାକିସ୍ତାନର କରାଚିର ଗୁଲ୍ ପ୍ଲାଜା ସପିଂ ମଲ୍ରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ଆହୁରି 8 ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ନିଖୋଜ ଥିବା 70 ଜଣଙ୍କ ସନ୍ଧାନ ଏବେ ମଧ୍ୟ ଜାରି ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ସାମାଜିକ ସୁରକ୍ଷା ଦିଗରେ କର୍ମଚାରୀ ପଞ୍ଜୀକରଣ ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କେନ୍ଦ୍ରୀୟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ରମେଶ କୃଷ୍ଣମୂର୍ତ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-233-1-4444, 233-1-0481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। 2030 ସୁଦ୍ଧା ଭାରତରେ ମୁଣ୍ଡପିଛା ଆୟ $4,000 ହେବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। ବିପର୍ଯ୍ୟୟ ସମୟରେ ଏନ୍ଡିଆର୍ଏଫ୍ର କର୍ତ୍ତବ୍ୟବୋଧ ଓ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ପ୍ରତିଷ୍ଠା ଦିବସ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ଅର୍ଥନୈତିକ ଫୋରମ୍ର ବାର୍ଷିକ ବୈଠକ। ଯୋଗଦେବେ 3000ରୁ ଅଧିକ ବିଶ୍ୱସ୍ତରୀୟ ନେତା ଏବଂ ସ୍ପେନ୍ରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ 39 ଜଣଙ୍କର ମୃତ୍ୟୁ। ସମ୍ବାଦ ଶେଷ ହେଲା।